ମୂଲ୍ୟଲୋକରୁ ଜହରେ ଅନୁକୃଷ୍ଣ ପ୍ରଧାନ ଆଉ ଜଣେ ଡାହୁ ବିଶ୍ୱାଇନ ହାତୀ ମୁଣ୍ଡା ଲୋକାରୀ ମାଡ଼ ନେଇ ନାନୁ ମାଡ଼ିକୁଡ଼ି ବିଷୟରେ ବସିଛି ମାଡ଼ିକୁଡ଼ିଙ୍ଗା ଇଏ ପ୍ରାୟତଃ ତିରିଶ ଚାଳିଶ ପଚାଶ ବର୍ଷ ପରେ ଯାଇକିରି ଆମେ ପାଇସେଇକି ପିଡ଼ିତ ମାଡ଼ିଙ୍ଗା ମାନେ କୁଡ଼ିଙ୍ଗ ମିଶେଇକି ବାଉଁଶ ଧାନ ନେରୁଡ଼ି ଆସେ ଏହା ମଧ୍ୟ ଗହମ ଡିଙ୍ଗା ଏହା ମଧ୍ୟ ତିନିରୁ ପିଟାଙ୍ଗିବ ମାନେ ଏହା ମଧ୍ୟ ରୁଟି ମଧ୍ୟ ଯିବ ଧାନି ତ ସେମିତି ସେମିତି ଗହମ ଡିଙ୍ଗା ଆଣେ କିନ୍ତୁ ଏହା ଛଅ ସାତ ଆଠ ବର୍ଷ ମିଶିକି ତିରିଶ ଚାଳିଶ ପଚାଶ ବର୍ଷ ପରେ ଆମେ ଏହା ଆମ ସେଇକି କୁଡ଼ିଙ୍ଗ ଆମି ପରେ ଗୁଲେ ସାପ ଲାଗିଲା ସାନ ମାଡ଼ି ପାନ ତ ପାନର ବହୁତ ମୂଲ୍ୟବାନ ମିଶିକି ପ୍ରାୟତଃ ମାନେ ଷାଠିଏ ସତୁରି ବର୍ଷ ପରେ ପାନ ହେଲେ ଏହା ଜିନିଷ ବିଷୟ
କଣ କରୁଛି।